ଦାନିଏଲ ଓ ନେହେମିଆ ଶତ୍ରୁମାନଙ୍କ ଦେଶରେ ରହିବାକୁ ବାଧ୍ୟ କରାଗଲେ, ତଥାପି ସେମାନେ ଜୀବନ୍ତ ଈଶ୍ୱରଙ୍କ ସେବା କଲେ, ଏଣୁ ସେମାନେ ମହାନ ଲୋକ ହେଲେ। ଚବି ତେର। ଏହି ଚବି ଦାନିଏଲ ଓ ତାଙ୍କର ତିନି ବନ୍ଧୁ ଦେଖାଏ। ସେମାନେ ଜିହୁଦୀ ଲୋକ ଥିଲେ। ଶତ୍ରୁମାନଙ୍କ ଦ୍ୱାରା ସେମାନେ ବାବିଲୋନ ଦେଶକୁ ନିଆଗଲେ। ରାଜାଙ୍କ ସେବା କରିବାକୁ ତାଙ୍କୁ କୁହାଗଲା, ଏଣୁ ସେଠାକାର ଭାଷା ଏବଂ ରୀତିନୀତି ସେମାନେ ଶିଖିଲେ। ଜିହୁଦୀ ନୀତି ନିୟମ ରକ୍ଷା କରି ସେମାନେ ରାଜାଙ୍କ ଦ୍ୱାରା ପ୍ରଦତ୍ତ ରାଜକୀୟ ଭୋଜ ଗ୍ରହଣ କରିନଥିଲେ। ଈଶ୍ୱରଙ୍କ ନିୟମ ମାନି ତାଙ୍କୁ ଗୌରବ ଦେବା ନିମନ୍ତେ ସେମାନେ ଜାଣିଥିଲେ। ତେଣୁ ସେମାନେ କେବଳ ଅତି ସାଧାରଣ ଖାଦ୍ୟ ଓ ଜଳ ମାତ୍ର ଗ୍ରହଣ କଲେ। ଖାଦ୍ୟ ଯୋଗାଣକାରୀ ସେ ଦୁର୍ବଳ ହେବେ ଭାବି ଭୀତ ହେଲେ, କିନ୍ତୁ ଈଶ୍ୱର ସେମାନଙ୍କର ଯତ୍ନ ନେଲେ। ଏଣୁ ସମସ୍ତ ଲୋକଙ୍କ ଠାରୁ ସେମାନେ ତେଜ୍ୟାନ ଓ ବୁଦ୍ଧିମାନ ହେଲେ।